ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବି ଇତାର ସିଧା ପ୍ରସାରଣ ହେବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ରାଜ୍ୟ ସରକାର ଆଇବା 3 ବର୍ଷ ଭିତରେ ନୂଆ କୃଷି ବିବିଧତା କାର୍ଯ୍ୟକ୍ରମ ଜରିଏ ଚାଷ ଜମିମାନଙ୍କେ ଫସଲ ବଦଲାବାର ଆଉ ଧାନ ଚାଷ ପଡ଼ିଆ ଜମିକେ ପରିଚାଳନା କରବାର ଲାଗି 1500 କୋଟି ନୂଆ ଏତକା ଟଙ୍କା ଖର୍ଚ୍ଚା କରିବେ। କୃଷି ବିଭାଗର ଏହି ପ୍ରସ୍ତାବକେ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ହୋଇଥିବାର 29 ନମ୍ବର ରାଜ୍ୟ କ୍ୟାବିନେଟ୍ ବୈଠକଟି ମଞ୍ଜୁର କରାଯାଇଛି। ଇତାର ସହିତ 5 ଟଙ୍କା ଦିଆଯାଉଥିବାର ଆହାର ଖାଦ୍ୟର ବଢ଼ୁଥିବାର ଖର୍ଚ୍ଚାକେ ନଜରତି ରଖିକରି ଆଇବା 5 ବର୍ଷ ଲାଗି ଅତକା 512 କୋଟି ଟଙ୍କାର ବ୍ୟୟବରାଦ କେବିଲ କ୍ୟାବିନେଟ୍ ମଞ୍ଜୁରୀ ମିଳିଛେ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍।
ଏହି ବୈଠକରେ 4ଟା ବିଭାଗର 5ଟା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ଆଉ ମନ୍ତ୍ରିମଣ୍ଡଳ ବୈଠକରେ ଏହି 5ଟା ପ୍ରସ୍ତାବକୁ ଅନୁମୋଦିତ କରାଯାଇଥିଲା। ଯାହା ବିଭାଗ ଯେଉଁମାନେ ପ୍ରସ୍ତାବ ଦେଇଥିଲେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଆଉ ପରିବହନ ବିଭାଗ। ଯେଉଁ ପ୍ରଥମ ପ୍ରସ୍ତାବ ଥିଲା ସେଟା ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିଭାଗର, ସେଟା ତାଙ୍କ ଗୋଟେ ଯୋଜନା ଅଛି, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା। ତାର ଅନ୍ତର୍ଗତ ଗୋଟେ ଉପଯୋଜନା କ୍ଷୁଦ୍ର ପ୍ରାଣୀ ଉନ୍ନୟନ, ସେଟା ତାର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବ ଆସିଥିଲା, ସେଟା ଅନୁମୋଦନ କରାଗଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କର 500 ଦିନ ପୂରା କରବାର ଅବସରରେ ଗଲାକାଲି ସରକାର 1,46,00,000 ଟଙ୍କାର 33 ଶିଳ୍ପ ପ୍ରକଳ୍ପକେ ମଞ୍ଜୁର କରିଛନ୍। ଇତାର ଜରିଏ 66,00,000 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା। ଏହି ପ୍ରକଳ୍ପମାନେ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ରାଜ୍ୟର 14 ଜିଲ୍ଲାନ ସ୍ଥାପନା ହେବା। ସେନ୍ତା ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଗଲାକାଲି ହୋଇଥିବାର ରାଜ୍ୟ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ଏଚ୍ଏଲ୍ସିଏ ବୈଠକଟି 1,41,00,000 ଟଙ୍କାର 12 ବଡ଼ ଶିଳ୍ପ ପ୍ରସ୍ତାବକେ ଭିଲ୍ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ହୋଇଥିବାର 141 ନମ୍ବର ଏକକ ବାତାୟନ କମିଟି ବୈଠକଟି ପାଖାପାଖି 4,020,000 ଟଙ୍କାର 21 ପୁଞ୍ଜିନିବେଶ ପ୍ରସ୍ତାବକେ ମଞ୍ଜୁର କରାଯାଇଛି। ଏଥି 17,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। ବାତ୍ୟା ମନ୍ଥାକେ ନେଇକରି ରାଜ୍ୟ ସରକାରଙ୍କର ତରଫରୁ ଜୋରଦାର ତୟାରୀ ଚାଲିଛି। ବାତ୍ୟାର କେନ୍ସିଭିଲ୍ ପ୍ରଭାବକେ ନେଇକରି ରାଜ୍ୟ ସରକାର ତୟାର ଅଛନ୍, ଲୁକେ ନାଇଁ ଡରୁନ୍ ବୋଲି ଗଲାକାଲି ସମୀକ୍ଷା ବୈଠକ ଉତ୍ରୁ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍। ସିଆଡ଼େ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଜରୁରୀ କାମଟି ଥିବାର ସବୁ ଅଧିକାରୀଙ୍କର ଛୁଟି ବାତିଲ କରାଯାଇଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ଭିଲ୍ ପ୍ରଭାବିତ ହେବାରକେ ଥିବାର ଜିଲ୍ଲାମାନଙ୍କର ବିଦ୍ୟାଳୟମାନଙ୍କୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରବାରକେ କୁହାଯାଇଛି। ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ଦାୟିତ୍ୱ ଦିଆଯାଇଛି। ଦରକାର ପଡ଼ିଲେ ମଧ୍ୟାହ୍ନ ଭୋଜନ ଚାଉଲକେ ବାତ୍ୟା ପ୍ରଭାବିତ ଲୋକର ଲାଗି ବ୍ୟବହାର କରବାରକେ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ତରଫରୁ ଭିଲ୍ ତାଲିମ ନେଉଥିବାର 9 ଜଣ ପ୍ରଶାସନିକ ସେବା ଅଧିକାରୀଙ୍କୁ ବିଡିଓ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟି କାହାକେ ଘର ଦିଆଯିବା ଆଉ କାହାକେ ନାଇଁ ଦିଆଯାଏ ସେ ନିଷ୍ପତ୍ତି ନେବାର କ୍ଷମତା ଗ୍ରାମସଭାର ରହିଛି ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗଲାକାଲି ରାୟ ଦେଇଛନ୍। ଏ ବାବଦ ଗୋଟେ ମାମଲାର ଶୁଣାଣି କରିକରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର କହିଛନ୍, ଗ୍ରାମସଭା ଜରିଏ ଯେନ୍ ହିତାଧିକାରୀମାନଙ୍କୁ ଦିଆଯିବା ସେ ନିଷ୍ପତ୍ତି ଚୂଡ଼ାନ୍ତ ହେବା, ଏଥି ଅଲଗା କାହାରୀର ହସ୍ତକ୍ଷେପ ଗ୍ରହଣ କରାନାଇଯାଏ, ଏନ୍ତାକି ଚୂଡ଼ାନ୍ତ ତାଲିକାର ଭିଲ୍ ଆଉ ତଦନ୍ତ କରାଯାଇ ନାଇଁପାରେ ବୋଲି ଜଷ୍ଟିସ୍ ମିଶ୍ର ରାୟଥି ପ୍ରକାଶ କରିଛନ୍। ଆଜି ହେଉଛି ବିହାରୀ ସମ୍ପ୍ରଦାୟର ଲୋକର ପବିତ୍ର ଛଟ୍ ପୂଜା। ସାରା ଦେଶରେ ଆଜି ଛଟ୍ ପୂଜା ଲାଗି ଉଷ୍ଣାକି ଦେଖାଦେଇଛି। ଛଟ୍ ପୂଜା ଲାଗି ସମ୍ବଲପୁର ମହାନଗର ନିଗମ ତରଫରୁ ଭିଲ୍ ଜୋରଦାର ତୟାରୀ ମୂଲ ହୋଇଛି। ଘାଟମାନଙ୍କର ସଫାସୁତୁରା କରାଯାଇକରି ସଜାଯାଇଛି। ଛଟ୍ ପୂଜାକେ ନେଇକରି ସହରରେ ଚାଲିଥିବାର ଉନ୍ନୟନ କାମର ଗଲାକାଲି ଏସ୍ଏମ୍ସି କମିଶନର ରୋହନ ଖତ୍ରୀ ସମୀକ୍ଷା କରିଛନ୍। ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଅବପାତଟି ବଦଳିଛି। ଆଜିଟା ଗଭୀର ଅବପାତ ଆଉ ଆଇବାକାଲି ତକ ବାତ୍ୟାର ରୂପ ନେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ବାତ୍ୟା ମନ୍ଥା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରେ ଆଇବା ମଙ୍ଗଳବାର ରାତି ତକ ଭୂଇଁ ଛୁଇଁବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ବାତ୍ୟା ଭୂଇଁକେ ଛୁଇଁଲା ବେଳେ ଘଣ୍ଟାକ 90-100 କିଲୋମିଟର ବେଗେ ପବନ ବୋହିବା। ଇତାର ପ୍ରଭାବଟି ଆଇବା ବୁଧବାର ତକ ରାଇଜେ ବର୍ଷା ଲାଗି ରହିବା। ଦକ୍ଷିଣ ଆଉ ସମୁଦ୍ର ଖଣି ଇଲାକାନ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।